ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଚାରିଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ। ନୂଆଦିଲ୍ଲୀରେ ଆଜି ଖରିଫ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ନାଗରିକମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ, ନିୟମିତ ଯାଞ୍ଚ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ଜରିଆରେ ଏହି ମିଶନର ଫଳାଫଳକୁ ନିଶ୍ଚିତ କରାଯିବା ଉଚିତ। ନୂଆଦିଲ୍ଲୀରେ 51ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜ୍ୟଗୁଡ଼ିକୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋବରଧନ ପ୍ଲାଣ୍ଟ ସମ୍ବନ୍ଧୀୟ ଭିତ୍ତିଭୂମି ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ବିଦ୍ୟୁତ୍ ଏବଂ ସଡ଼କ ପ୍ରକଳ୍ପ ସମ୍ପର୍କିତ 9ଟି ରାଜ୍ୟର 30,000 କୋଟି ଟଙ୍କା ସମ୍ବଳିତ 7ଟି ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଶକ୍ତି କ୍ଷେତ୍ରରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବିଶେଷକରି ସହରଗୁଡ଼ିକରେ ଥିବା ଆବାସିକ କୋଠା ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା, ଶକ୍ତି ସୁରକ୍ଷାକୁ ଉନ୍ନତ କରିବା ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ଲାଗି ସୌରଶକ୍ତି ପ୍ରକଳ୍ପ ସ୍ଥାପନକୁ ମିଶନ ମୋଡ୍ରେ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାସ୍ତା ଏବଂ ବନ୍ଦର ଯୋଗାଯୋଗ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଭାଦବନ ବନ୍ଦରକୁ ବହୁମୁଖୀ ବିକାଶ ପ୍ରକଳ୍ପ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ ବେତୁଆ ନଦୀ ସଂଯୋଗୀକରଣ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଏହାକୁ ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଦିଗରେ ଆଦର୍ଶ ଭାବରେ ଗ୍ରହଣ କରିବା ଲାଗି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସାର୍ବଜନୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ବିଳମ୍ବ ହେଲେ ଖର୍ଚ୍ଚ ବୃଦ୍ଧି ପାଇବା ସହ ନାଗରିକମାନେ ଆବଶ୍ୟକୀୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଜ୍ୟଗୁଡ଼ିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ସକ୍ରିୟ ଏବଂ ସମୟଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକର ପାଲଜୋର୍ ଷ୍ଟାଡିୟମରେ ସିକ୍କିମ୍ ପୋଲିସ୍କୁ ରାଷ୍ଟ୍ରପତିଙ୍କ ପୋଲିସ୍ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ଏବଂ ପୂର୍ବାଞ୍ଚଳର 3ୟ ରାଜ୍ୟ ହେବ। ଏହି ଅବସରରେ ସିକ୍କିମ୍ ପୋଲିସ୍ର 400 ଜଣ ଯବାନ ପରେଡ୍ରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ପୋଲିସ୍ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ପ୍ରଦାନ କରାଯାଇଥାଏ। ସୁପ୍ରିମକୋର୍ଟ କଲେଜିୟମ 4ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଚଳିତ ମାସ 22 ଏବଂ 27 ତାରିଖରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଦେବା, ଜମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କ ସମେତ ଏବେ 32 ଜଣ ବିଚାରପତି ରହିଛନ୍ତି। ଆସନ୍ତା ମାସରେ 2 ଜଣ ବିଚାରପତି ଅବସର ଗ୍ରହଣ କରିବେ। ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 34ରୁ 38କୁ ବୃଦ୍ଧି କରିବା ଲାଗି ଅଧ୍ୟାଦେଶ ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ରେ ୟୁରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଜିମ୍ନିଚ୍ରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷ କାଜା କଲାସ ଏବଂ ସାଇପ୍ରସ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର କନଷ୍ଟାଣ୍ଟିନସ୍ କୋମ୍ବୋଜକୁ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜି ଖରିଫ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିବେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକର ଅଂଶଗ୍ରହଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସମ୍ମିଳନୀରେ ଆଗାମୀ ଖରିଫ ଋତୁ ପାଇଁ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ସ୍ଥାୟୀ କୃଷି, ବୃଦ୍ଧି ପାଉଥିବା ଉତ୍ପାଦକତା, ଜଳବାୟୁ ସ୍ଥିରତା, ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ କୃଷକ ସମୃଦ୍ଧି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ରାଜ୍ୟ ସରକାର, ICAR, କୃଷି ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଦେଶରେ ଖରିଫ ଋତୁରେ କୃଷି ଏବଂ ଉତ୍ପାଦନ ସମ୍ବନ୍ଧିତ ଆହ୍ୱାନ ଓ ପ୍ରତିବନ୍ଧକଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାର କରିବା ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରାଯିବ। ଜାତୀୟ ମହିଳା କମିଶନ NCW ଭାରତରେ ମୁସଲିମ ମହିଳାଙ୍କ ଅଧିକାର ଉପରେ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି। ଦେଶରେ ମୁସଲିମ ମହିଳାଙ୍କ ଆଇନଗତ, ସାମାଜିକ ଏବଂ ସାମ୍ବିଧାନିକ ଅଧିକାରକୁ ଦୃଢ଼ କରିବା ଲକ୍ଷ୍ୟରେ ଜାତୀୟ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ପରେ କମିଶନ କେତେକ ସୁପାରିଶ ରିପୋର୍ଟରେ ସ୍ଥାନିତ କରିଛନ୍ତି। ମହିଳାମାନଙ୍କ ଅଧିକାରକୁ ଦୃଢ଼ କରିବା କ୍ଷେତ୍ରରେ ସାମ୍ବିଧାନିକ ସୁରକ୍ଷା ଏବଂ ଆଇନଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ବେଳେ ଏହି ରିପୋର୍ଟ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବ ବୋଲି କୁହାଯାଇଛି। ରିପୋର୍ଟରେ ନ୍ୟାୟ ପାଇବା କ୍ଷେତ୍ରରେ ଅଧିକ ସ୍ପଷ୍ଟତା ଏବଂ ସ୍ଥିରତା ଆଣିବା ଲାଗି ସୁପାରିଶ କରାଯାଇଛି। ବିଶେଷକରି ବିବାହ, ଛାଡ଼ପତ୍ର, ଭରଣପୋଷଣ ଏବଂ ଉତ୍ତରାଧିକାର ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତି ସମୟରେ ମୁସଲିମ ବ୍ୟକ୍ତିଗତ ଆଇନ ସରିୟତ 1937, ମୁସଲିମ ବିବାହ ବିଚ୍ଛେଦ ଆଇନ 1949, ମୁସଲିମ ମହିଳା ଛାଡ଼ପତ୍ର ଅଧିକାର ସୁରକ୍ଷା ଆଇନ 1986 ଏବଂ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା ଆଇନ 2019 ବିଶ୍ଳେଷଣ କରାଯାଇଥିଲା। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସଜିଦ୍ରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଛନ୍ତି। ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଭକ୍ତି, ତ୍ୟାଗ ଏବଂ ନିଃସ୍ୱାର୍ଥପରତାର ପ୍ରତୀକ। ମାନବତାର ସେବା କରିବା ଲାଗି ଏହି ପର୍ବ ପ୍ରେରଣା ଦେଇଥାଏ। ତେଣୁ ସମାଜରେ ପ୍ରେମ ଏବଂ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ସଂକଳ୍ପ ନେବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ଗୁଜରାଟ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ଅନେକଗୁଡ଼ିଏ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ ଶିକ୍ଷା ଏବଂ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ରହିଛି। ଗାନ୍ଧୀନଗର କଲୋଲ ତହସିଲରୁ ଶ୍ରୀ ଶାହା ଗସ୍ତ ଆରମ୍ଭ କରିବାକୁ ଥିବାବେଳେ ସେଠାରେ ସେ କେତେକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ 3 ନବନିର୍ମିତ ପାଠାଗାର ଓ ପ୍ରାଥମିକ ବିଦ୍ୟାଳୟ କୋଠା ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ଶାହା ଭୀମଜିପୁରାଠାରେ ଭାରତମାତା ସ୍କୋୟାର ଏବଂ ସୋଲାସ୍ଥିତ ମାତା ଉମିୟଧାମ କମ୍ପ୍ଲେକ୍ସରେ ନୂଆ ହଷ୍ଟେଲର ଉଦ୍ଘାଟନ କରିବେ। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଆଗାମୀ ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟ ନେଇ ଶାହିବାଗ ସର୍କିଟ୍ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ହାଇଦ୍ରାବାଦସ୍ଥିତ କୋଏମ୍ଟ ଏଡୁଟେକ୍ ନାମକ ଶିକ୍ଷାଗତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସହ ପରୀକ୍ଷା ମୂଲ୍ୟାଙ୍କନ ସମ୍ପର୍କିତ ଚୁକ୍ତି କରାଯିବାରେ ଥିବା ତ୍ରୁଟି ବିଷୟକୁ ପ୍ରତ୍ୟାଖ୍ୟାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ CBSE ଏହି ସୂଚନା ଭ୍ରମାତ୍ମକ ଏବଂ ତଥ୍ୟ ଆଧାରିତ ନୁହେଁ ବୋଲି କହିଛି। ସମ୍ପୃକ୍ତ ସଂସ୍ଥାକୁ ଚୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ସାଧାରଣ ଆର୍ଥିକ ନିୟମ ପ୍ରୋଟୋକଲ୍ ପାଳନ କରାଯାଇଥିବା କୁହାଯାଇଛି। ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପବ୍ଲିକ୍ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲରେ 2026 ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ଡିଜିଟାଲ୍ ମୂଲ୍ୟାୟନ ପାଇଁ RFP ଜାରି କରାଯାଇଥିଲା ଏବଂ ଯୋଗ୍ୟ ବିଡ଼ରଙ୍କୁ ଚୁକ୍ତି ପ୍ରଦାନ କରାଯାଇଥିଲା ବୋଲି CBSE କହିଛି। IPL କ୍ରିକେଟରେ ନୂଆ ଚଣ୍ଡିଗଡ଼ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 47 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 244 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର 2 ବଲ୍ରେ 196 ରନ୍ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ରାଜସ୍ଥାନ ରୟାଲ୍ସ 8 ୱିକେଟ୍ ବିନିମୟରେ 243 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଚାରୋଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ। ନୂଆଦିଲ୍ଲୀରେ ଆଜି ଖରିଫ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।